ନମସ୍କାର, ଆମର ପଥ ପ୍ରଦର୍ଶିକା ଅନୁଷ୍ଠାନ ତରଫରୁ ହାର୍ଦ୍ଦିକ ଅଭିନନ୍ଦନ ଓ ଆନ୍ତରିକ ପ୍ରୀତି ଶୁଭେଚ୍ଛା ଜ୍ଞାପନ କରୁଅଛୁ। ଏହି କାର୍ଯ୍ୟକ୍ରମ ନିୟମିତ ଶୁଣନ୍ତୁ ଓ ଆତ୍ମିକ ଆଶୀର୍ବାଦର ଅଧିକାରୀ ହୁଅନ୍ତୁ।
ପବିତ୍ର ବାଇବଲ କହେ, ତୁମ୍ଭେ ସର୍ବାନ୍ତକରଣ ସହିତ ସଦାପ୍ରଭୁଙ୍କଠାରେ ବିଶ୍ୱାସ କର ଓ ନିଜ ସୁବିବେଚନାରେ ଆଉଜି ପଡ଼ ନାହିଁ। ଆପଣାର ସବୁ ଗତିରେ ତାହାଙ୍କୁ ସ୍ୱୀକାର କର, ତହିଁରେ ସେ ତୁମ୍ଭର ପଥ ସବୁ ସରଳ କରିବେ। ଆସନ୍ତୁ ସେହି ପଥ ପ୍ରଦର୍ଶକଙ୍କର ସନ୍ଧାନ ପାଇବା ନିମନ୍ତେ ଶୁଣିବା ବେତାର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା।
ଦିନ ସେ ପାଖେ ଅନୁଗ୍ରହ ଦିନର ସୁଯୋଗ ନେଇ ଖୋଲା ଦ୍ୱାର ବାଗରୁ ଆଗେ କେ ଯିବ ଭଗ୍ନ ହୃଦୟ ନେଇ ଖୋଲା ଦ୍ୱାର ବାଗରୁ ଆଗେ କେ ଯିବ ଭଗ୍ନ ହୃଦୟ ନେଇ ଦିନ ଏବେ ଯାଏ ମନ୍ଦ ହୋଇ ସମୟ ଭାଇ
প্রিয় শ্রোতা বন্ধু, আজির এই শুভ অবসরের আমাদের সৃষ্টিকর্তা তথা উদ্ধারকর্তা নিত্যজীবিত প্রভু যীশুখ্রীষ্ট বহুমূল্য নামে শুভেচ্ছা জনায়। আজির এই পথ প্রদর্শিকা কার্যক্রমের অংশ হওয়া নিমন্তে আপনার স্বাগত করে। প্রভু যীশু যে আপনার হৃদয় কথা কইছেন, সে যে আপনার সমস্যা সমাধান করেছেন, সে যে আপনার রোগর আপনার সুস্থতা দিয়েছেন, তাহা জাঁয় আমি প্রভুঙ্ নাম বিশেষ ধন্যবাদ দেও। বাস্তবরে যে প্রভু যীশুখ্রীষ্ট বিশ্বাস করতে ସେମାନେ ନିଶ୍ଚିତ ଭାବରେ ତାହାଙ୍କର ସେହି ପ୍ରେମର ପରିଚୟ ପାଆନ୍ତି, ସେମାନେ ସେହି ଉଦ୍ଧାରପ୍ରାପ୍ତ ହୁଅନ୍ତି, ସେମାନେ ସେମାନଙ୍କ ଜୀବନରେ ବାସ୍ତବ ଶାନ୍ତି ଓ ଆନନ୍ଦ ଅନୁଭବ କରନ୍ତି। ତାହେଲେ ଆସନ୍ତୁ ଆଜି ମଧ୍ୟ ଏହି ସୁଯୋଗରେ ଆମେ ପ୍ରଭୁଙ୍କର ବାକ୍ୟ ମଧ୍ୟ ଦେଇ ସେହି ଶାନ୍ତି ଓ ଆନନ୍ଦର ଅଧିକାରୀ ହେବା ନିମନ୍ତେ ଚେଷ୍ଟା କରିବା। ଆପଣଙ୍କ ନିମନ୍ତେ ଆମେ ପ୍ରାର୍ଥନା କରୁଅଛୁ, ଆଉ ସେହି ପ୍ରଭୁ ଯୀଶୁ ନିଶ୍ଚିତ ଭାବରେ ଆପଣଙ୍କୁ ସେହି ଅନନ୍ତ ଜୀବନର ଅଧିକାରୀ କରାଇବେ। ଆପଣ ଏହି କାର୍ଯ୍ୟକ୍ରମ ନିୟମିତ ଶୁଣିବା ସଙ୍ଗେ ସଙ୍ଗେ ଅନ୍ୟମାନଙ୍କୁ ମଧ୍ୟ ଶୁଣାଇବାରେ ସାହାଯ୍ୟ କରନ୍ତୁ, ଆଉ ସେମାନଙ୍କୁ ଆମ ସହ ପତ୍ର ମାଧ୍ୟମରେ ଯୋଗାଯୋଗ କରିବା ନିମନ୍ତେ ଉତ୍ସାହିତ କରନ୍ତୁ। ଆସନ୍ତୁ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା ପୂର୍ବରୁ ସଂକ୍ଷେପରେ ପ୍ରାର୍ଥନା କରିବା। ପ୍ରିୟ ପବିତ୍ର ପ୍ରଭୁ, ତୁମର ଧନ୍ୟବାଦ କରୁଅଛୁ ତୁମର ଜୀବନ୍ତ ବାକ୍ୟ ପାଇଁ, ତୁମର ସତ୍ୟତା ପାଇଁ, ତୁମର ବିଶ୍ୱସ୍ତତା ପାଇଁ, ତୁମର ମହାନତା ପାଇଁ, ତୁମର ପ୍ରେମ ପାଇଁ, ତୁମର ଅନୁଗ୍ରହ ପାଇଁ। ହଁ ପ୍ରଭୁ, କେବଳ ତୁମର ଅନୁଗ୍ରହ ଲାଗି ଆଜି ଆମମାନେ ଉଦ୍ଧାରପ୍ରାପ୍ତ ହୋଇଅଛୁ। ଆମମାନେ ଜଗତ ମଧ୍ୟରେ ବଞ୍ଚି ରହିବା ପାଇଁ ସୁଯୋଗ ପାଇପାରିଛୁ। ହଁ ପ୍ରଭୁ, ଏହି ସୁଯୋଗର ସଦ୍ବ୍ୟବହାର କରି ଯେପରି ଆମମାନେ ତୁମ ନିକଟବର୍ତ୍ତୀ ହେବୁ, ପାପରୁ ପୃଥକୀକୃତ ଜୀବନଯାପନ କରି ତୁମ ନିକଟରେ ସମସ୍ତ ପାପ ସ୍ୱୀକାର କରି କ୍ଷମାପ୍ରାପ୍ତ ହୋଇ ଯେପରି ସେହି ପରିତାଣର ଆନନ୍ଦକୁ ଉପଲବ୍ଧି କରିବା ପାଇଁ ପାରିବୁ, ସେଥିପାଇଁ ପ୍ରଭୁ ତୁମେ ପ୍ରତ୍ୟେକ ଶ୍ରୋତାବନ୍ଧୁମାନଙ୍କୁ ଆଶୀର୍ବାଦ କର। ପ୍ରତ୍ୟେକଙ୍କର ମନସ୍କାମନା ତୁମେ ପୂର୍ଣ୍ଣ କର। ଏହି ସମୟରେ ପ୍ରଭୁ ତୁମେ ପ୍ରତ୍ୟେକ ହୃଦୟରେ କଥା କୁହ। ତୁମର ବାକ୍ୟ ମଧ୍ୟ ଦେଇ ପ୍ରଭୁ ଆମମାନଙ୍କୁ ପ୍ରଭୁ ତୁମ ନିକଟବର୍ତ୍ତୀ ହେବା ନିମନ୍ତେ ସାହାଯ୍ୟ କର। ଏହି ସମସ୍ତ ପ୍ରାର୍ଥନା ପ୍ରିୟ ପ୍ରଭୁ ଯୀଶୁଙ୍କ ନାମରେ ମାଗୁଅଛୁ, ଆମେନ୍। ଆସନ୍ତୁ ବର୍ତ୍ତମାନ ଆମେ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା। ଆଜି ଆମେ ଗାଲାତୀୟ ପତ୍ରର ତିନି ପର୍ବର ସାତ ଓ ଆଠ ଏହି ଦୁଇ ପଦକୁ ଅଧ୍ୟୟନ କରିବା ନିମନ୍ତେ ଯିବା। ତେବେ ଏଠାରେ ମୁଁ ଆପଣଙ୍କୁ ସ୍ମରଣ କରାଇଦିଏ ଯେ ଆମମାନେ ବିଶ୍ୱାସ ଦ୍ୱାରା ହିଁ ଉଦ୍ଧାରପ୍ରାପ୍ତ ହେଉ ଏବଂ ବିଶ୍ୱାସ ଦ୍ୱାରା ହିଁ ଧାର୍ମିକ ବୋଲି ଗଣିତ ହେଉ, ତାହା ହିଁ ହେଉଛି ପ୍ରେରିତ ପାଉଲଙ୍କର ଏହି ପତ୍ର ଲେଖିବାର ମହାନ ତଥା ମୁଖ୍ୟ ଉଦ୍ଦେଶ୍ୟ, ଯାହାକି ସେ ଅବ୍ରାହମଙ୍କର ଦୃଷ୍ଟାନ୍ତ ଛଳରେ ଆମମାନଙ୍କ ନିକଟରେ ପ୍ରକାଶ କରିଅଛନ୍ତି। ଆସନ୍ତୁ ଆଜି ମଧ୍ୟ ଆମେ ତହିଁର କ୍ରମଶଃ ଅଧ୍ୟୟନ କରିବା ନିମନ୍ତେ ଯିବା, କାରଣ ଅବ୍ରାହମ ମଧ୍ୟ ବିଶ୍ୱାସ ଦ୍ୱାରା ଧାର୍ମିକ ଗଣିତ ହୋଇଥିଲେ। ତେବେ ଦେଖନ୍ତୁ ଏହି ତିନି ପର୍ବର ସାତ ପଦରେ ଲେଖା ଅଛି, ଅତେବେ ଯେଉଁମାନେ ବିଶ୍ୱାସୀ ସେମାନେ ଅବ୍ରାହମଙ୍କର ସନ୍ତାନ। ବ୍ୟବସ୍ଥା ପ୍ରଦତ୍ତ ହେବା ପୂର୍ବରୁ ଈଶ୍ୱର ଏହା ଅବ୍ରାହମଙ୍କ ପ୍ରତି ସାଧନ କଲେ। ଅବ୍ରାହମଙ୍କର ଉତ୍ତମ କାର୍ଯ୍ୟ ନେଇ ଈଶ୍ୱର ଅବ୍ରାହମଙ୍କ ସହିତ ନିୟମ ସ୍ଥାପନ କରିନଥିଲେ। ସେ ଅବ୍ରାହମଙ୍କୁ କହିଲେ, ଯଦି ତୁମେ ମୋତେ ବିଶ୍ୱାସ କର ତାହେଲେ ମୁଁ ଏହି ବିଷୟ ତୁମ ନିମନ୍ତେ ସାଧନ କରିବି। ଅବ୍ରାହମ କହିଲେ, ମୁଁ ଆପଣଙ୍କୁ ବିଶ୍ୱାସ କରେ। ପ୍ରିୟ ବନ୍ଧୁ, ଈଶ୍ୱର ଚାହାନ୍ତି ଆପଣଙ୍କର ବିଶ୍ୱାସ। ଆପଣ ଯଦି ତାହାଙ୍କର ନିକଟବର୍ତ୍ତୀ ହେବାକୁ ଚାହାନ୍ତି ତାହେଲେ ବିଶ୍ୱାସର ସହିତ ତାହାଙ୍କର ନିକଟବର୍ତ୍ତୀ ହୁଅନ୍ତୁ। ସେ ଆପଣଙ୍କ ହୃଦୟ ଦ୍ୱାରର ନିକଟବର୍ତ୍ତୀ। ସେ ଆପଣଙ୍କ ହୃଦୟ ଦ୍ୱାରରେ ଆଘାତ କରନ୍ତି, ମାତ୍ର ସେ ଚାହାନ୍ତି ଆପଣ ଯେପରି ବିଶ୍ୱାସର ସହିତ ତାହାଙ୍କୁ ନିଜ ହୃଦୟ ମଧ୍ୟକୁ ଆମନ୍ତ୍ରଣ କରନ୍ତି। ପ୍ରକାଶିତ ବାକ୍ୟ ତିନି ପର୍ବର କୋଡ଼ିଏ ପଦରେ ଲେଖା ଅଛି, ଦେଖ ଆମ୍ଭେ ଦ୍ୱାର ନିକଟରେ ଠିଆ ହୋଇ ଆଘାତ କରୁଅଛୁ, ଯଦି କେହି ଆମ୍ଭର ସ୍ୱର ଶୁଣି ଦ୍ୱାର ଫିଟାଇଦେବ ତାହେଲେ ଆମ୍ଭେ ପ୍ରବେଶ କରି ତାହା ନିକଟକୁ ଯିବୁ, ପୁଣି ଆମ୍ଭେ ତାହା ସହିତ ଭୋଜନ କରିବୁ ଓ ସେ ଆମ୍ଭ ସହିତ ଭୋଜନ କରିବ। ପ୍ରିୟ ବନ୍ଧୁ, ଆପଣ ବିଶ୍ୱାସ କରିବା ଦ୍ୱାରା ସେହି ଖ୍ରୀଷ୍ଟଙ୍କୁ ନିଜ ହୃଦୟରେ ଗ୍ରହଣ କରିପାରିବେ। ଯେତେବେଳେ ଆପଣ ଓ ମୁଁ ଆମେ ଖ୍ରୀଷ୍ଟଙ୍କୁ ନିଜ ହୃଦୟରେ ଉଦ୍ଧାରକର୍ତ୍ତା ରୂପେ ଗ୍ରହଣ କରୁ, ସେତେବେଳେ ଆମେ ଅବ୍ରାହମଙ୍କ ପରି ବିଶ୍ୱାସ ଦ୍ୱାରା ଉଦ୍ଧାରପ୍ରାପ୍ତ ହେଉ ଓ ସେହି ଅନନ୍ତ ଜୀବନର ଅଧିକାରୀ ହେଉ। ତେବେ ତିନି ପର୍ବର ଆଠ ପଦରେ ଲେଖା ଅଛି, ଆଉ ଈଶ୍ୱର ବିଜାତିମାନଙ୍କୁ ବିଶ୍ୱାସ ହେତୁ ଧାର୍ମିକ ଗଣନା କରିବେ, ଏହା ଧର୍ମଶାସ୍ତ୍ର ପୂର୍ବରୁ ଦେଖି ଅବ୍ରାହମଙ୍କ ନିକଟରେ ସୁଷମାଚାର ପ୍ରଚାର କରି କହିଲା, ତୁମ୍ଭ ଦେଇ ସମସ୍ତ ଜାତି ଆଶୀର୍ବାଦ ପ୍ରାପ୍ତ ହେବେ। ଲେଖା ଅଛି, ଆଉ ଈଶ୍ୱର ବିଜାତିମାନଙ୍କୁ ବିଶ୍ୱାସ ହେତୁ ଧାର୍ମିକ ଗଣନା କରିବେ, ଏହା ଧର୍ମଶାସ୍ତ୍ର ପୂର୍ବରୁ ଦେଖି ଅବ୍ରାହମଙ୍କ ନିକଟରେ ସୁଷମାଚାର ପ୍ରଚାର କରି କହିଲା। ଏଠାରେ ଚିନ୍ତାର ବିଷୟ ହେଉଛି, ଯଦି କର୍ମ ବିନା ବିଶ୍ୱାସ ଅବ୍ରାହମଙ୍କ ନିମନ୍ତେ ଯଥେଷ୍ଟ ଥିଲା ତାହେଲେ ଆମେ କାହିଁକି କିଛି ଭିନ୍ନ ବିଷୟ ଆଶା କରିବା? ଆଉ ଏପରିକି ଅବ୍ରାହମଙ୍କର ବ୍ୟବସ୍ଥାଗତ କାର୍ଯ୍ୟ ନିମନ୍ତେ ଆଶୀର୍ବାଦ ନଥାଇ ତାହାଙ୍କର ବିଶ୍ୱାସ ନିମନ୍ତେ ଆଶୀର୍ବାଦ ଥିଲା, ତାହେଲେ ଆମେ କାହିଁକି ବିଶ୍ୱାସରୁ ଫେରି ବ୍ୟବସ୍ଥାଗତ କର୍ମ ଆଡ଼କୁ ଆଗେଇବା? ଦେଖନ୍ତୁ, ବିଜାତିମାନଙ୍କୁ ବିଶ୍ୱାସ ଦ୍ୱାରା ଧାର୍ମିକ କରି ଗଣନା କରିବା ନିମନ୍ତେ ଈଶ୍ୱର ପୂର୍ବରୁ ଅବ୍ରାହମଙ୍କ ନିକଟରେ ସୁଷମାଚାର ପ୍ରଚାର କରି କହିଥିଲେ, ତୁମ୍ଭ ଦେଇ ସମସ୍ତ ଜାତି ଆଶୀର୍ବାଦ ପ୍ରାପ୍ତ ହେବେ। ଏହା କେତେବେଳେ ଓ କିପରି ଘଟିଲା? ତେବେ ପାଉଲ ଆମମାନଙ୍କୁ ଯେଉଁ ପ୍ରଥମ ଦୃଷ୍ଟାନ୍ତଟି ଦେଇଥିଲେ ତାହା ଅବ୍ରାହମଙ୍କର ବିଶ୍ୱାସ ଜୀବନର ପ୍ରାରମ୍ଭ ସମୟରେ ଥିଲା, କିନ୍ତୁ ବର୍ତ୍ତମାନ ପାଉଲ ଅବ୍ରାହମଙ୍କ ବିଶ୍ୱାସ ଜୀବନର ଅନ୍ତିମ ସମୟର ଏକ ଘଟଣାକୁ ଦର୍ଶାନ୍ତି, ଯାହାକି ଆଦିପୁସ୍ତକ ବାଇଶ ପର୍ବରେ ଉଲ୍ଲେଖ ହୋଇଅଛି। ଏହା ଅବ୍ରାହମଙ୍କ ସେହି ବିଶ୍ୱାସ ଜୀବନର ଶେଷ ଭାଗରେ ତାହାଙ୍କର ପୁତ୍ର ଇସହାକକୁ ବଳି ରୂପେ ଉତ୍ସର୍ଗ କରିବା ପରେ ଘଟିଥିଲା। ମୁଁ କହେ ସେ ତାହାଙ୍କୁ ବଳି ରୂପେ ଉତ୍ସର୍ଗ କଲେ, କାରଣ ଈଶ୍ୱର ଯେତେବେଳେ ତାହାଙ୍କୁ ବଳି ରୂପେ ଉତ୍ସର୍ଗ କରିବା ନିମନ୍ତେ ଅବ୍ରାହମଙ୍କୁ ବାରଣ କଲେ, ସେତେବେଳେ ସେ ଇସହାକଙ୍କୁ ଆଉ ଅଳ୍ପକ୍ଷଣ ମଧ୍ୟରେ ବଳି ଦେଇଦେଇଥାନ୍ତେ। ଈଶ୍ୱର ବିଚାର କଲେ ଯେ ଅବ୍ରାହମ ପ୍ରକୃତିରେ ଏହା କରିଥିଲେ। ସେ ପ୍ରକାଶ କଲେ ଯେ ଅବ୍ରାହମଙ୍କର ଈଶ୍ୱରଙ୍କଠାରେ ବିଶ୍ୱାସ ଥିଲା ଓ ସେ ଏହା ବିଶ୍ୱାସ କରିଥିଲେ ଯେ ଈଶ୍ୱର ଇସହାକଙ୍କୁ ମୃତ୍ୟୁରୁ ଉଠାଇ ପାରିବେ, ଯାହାକି ଏବ୍ରି 11 ପର୍ବର 19 ପଦରେ ଆମେ ଲକ୍ଷ୍ୟ କରିବାକୁ ପାରୁ। ବର୍ତ୍ତମାନ ଅବ୍ରାହମଙ୍କର ବିଶ୍ୱାସର କାର୍ଯ୍ୟ ପ୍ରତି ଈଶ୍ୱରଙ୍କର ପ୍ରତ୍ୟୁତ୍ତରକୁ ଲକ୍ଷ୍ୟ କରନ୍ତୁ। ଆଦି ପୁସ୍ତକ 22 ପର୍ବର 15-18 ପଦରେ ଲେଖା ଅଛି, ଆଉ ସଦାପ୍ରଭୁଙ୍କ ଦୂତ ଦ୍ୱିତୀୟ ଥର ଆକାଶରୁ ଅବ୍ରାହମଙ୍କୁ ଡାକି କହିଲେ, ସଦାପ୍ରଭୁ କହୁଅଛନ୍ତି, ତୁମ୍ଭେ ଆମ୍ଭଙ୍କୁ ଆପଣାର ପୁତ୍ର ଆପଣାର ଏକମାତ୍ର ପୁତ୍ର ଦେବାକୁ ଅସମ୍ମତ ନୋହିଲ। ତୁମ୍ଭର ଏହି କର୍ମ ସକାଶୁ ଆମ୍ଭେ ଆପଣା ନାମରେ ଶପଥ କରି କହୁଅଛୁ, ଆମ୍ଭେ ତୁମକୁ ଅବଶ୍ୟ ଆଶୀର୍ବାଦ କରି ଆକାଶର ତାରାଗଣ ଓ ସମୁଦ୍ରର ବାଲି ପରି ତୁମ୍ଭର ବଂଶ ଅତିଶୟ ବୃଦ୍ଧି କରିବା। ତୁମ୍ଭର ବଂଶ ଶତ୍ରୁଗଣର ନଗର ଦ୍ୱାରା ଅଧିକାର କରିବେ, ପୁଣି ପୃଥିବୀସ୍ଥ ସମସ୍ତ ଜାତି ତୁମ୍ଭର ବଂଶ ଦ୍ୱାରା ଆଶୀର୍ବାଦ ପ୍ରାପ୍ତ ହେବେ, ଯେହେତୁ ତୁମ୍ଭେ ଆମ୍ଭର ବାକ୍ୟ ପାଳନ କରିଅଛ। ପ୍ରକୃତରେ ଏହି ସମୟରେ ଈଶ୍ୱର ଅବ୍ରାହମଙ୍କ ନିକଟରେ ସୁସମାଚାର ପ୍ରଚାର କଲେ, କାରଣ ଇସହାକଙ୍କର ବଳିଦାନ ଖ୍ରୀଷ୍ଟଙ୍କର ବଳିଦାନର ଛବିଗୁଡ଼ିକ ମଧ୍ୟରୁ ଏକ ସୁନ୍ଦର ଛବି ଥିଲା। ଈଶ୍ୱର ଯଦିଓ ଅବ୍ରାହମଙ୍କ ପୁତ୍ରଙ୍କୁ ଛାଡ଼ିଦେଲେ, ମାତ୍ର ଈଶ୍ୱର ତାହାଙ୍କର ନିଜ ପୁତ୍ରଙ୍କୁ ଛାଡ଼ିଲେ ନାହିଁ, କିନ୍ତୁ ଆମ ସମସ୍ତଙ୍କ ନିମନ୍ତେ ତାହାଙ୍କୁ ଉତ୍ସର୍ଗ କଲେ। ପାଉଲ ଚାହାନ୍ତି ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ଯାହାକି ଆମମାନେ ଅବ୍ରାହମଙ୍କ ଜୀବନରୁ ଲକ୍ଷ୍ୟ କରିବା ଉଚିତ, ଆଉ ତାହା ହେଉଛି ସେ ଈଶ୍ୱରଙ୍କ ରବକୁ ମାନିଲେ। ଈଶ୍ୱର ଯେତେବେଳେ ଏହା କରିବା ନିମନ୍ତେ ଅବ୍ରାହମଙ୍କୁ ଆଦେଶ ଦେଲେ, ଅବ୍ରାହମ ସେତେବେଳେ ନିଜ ପୁତ୍ରକୁ ବଳି ରୂପେ ଉତ୍ସର୍ଗ କରିବା ନିମନ୍ତେ ରାଜି ହୋଇଗଲେ। ସେ ତାହାଙ୍କର କାର୍ଯ୍ୟ ଦ୍ୱାରା ପ୍ରମାଣିତ କରିଦେଲେ ଯେ ଈଶ୍ୱରଙ୍କଠାରେ ତାହାଙ୍କର ବିଶ୍ୱାସ ଥିଲା। ପୁନର୍ବାର ସେ ଈଶ୍ୱରଙ୍କୁ ବିଶ୍ୱାସ କଲେ, ଆଉ ସେ ତାହା ତାହାଙ୍କ ପକ୍ଷେ ଧାର୍ମିକତା ବୋଲି ଗଣନା କଲେ। କେତେକ ଲୋକ ଟିକିଏ ଦ୍ୱନ୍ଦ୍ୱରେ ପଡ଼ିଯାଆନ୍ତି, କାରଣ ସେମାନେ ଭାବନ୍ତି ଯେ ଧର୍ମଶାସ୍ତ୍ରରେ ପାଉଲ ଅବ୍ରାହମଙ୍କ ବିଷୟ ନେଇ ଯାହା କହନ୍ତି ଓ ଯାକୁବ ତାହାଙ୍କ ବିଷୟ ନେଇ ଯାହା କହନ୍ତି ତହିଁରେ କିଛିଟା ଭିନ୍ନତା ପରିଲକ୍ଷିତ ହୁଏ। କାରଣ ପାଉଲ କହନ୍ତି ଯେ ଅବ୍ରାହମ ବିଶ୍ୱାସ ଦ୍ୱାରା ଧାର୍ମିକ ବୋଲି ଗଣିତ ହେଲେ, କିନ୍ତୁ ଯାକୁବ ଏପରି କହନ୍ତି, କିନ୍ତୁ ହେ ନିର୍ବୋଧ ମନୁଷ୍ୟ, କର୍ମ ବିନା ବିଶ୍ୱାସ ଯେ ନିଷ୍ଫଳ, ଏହା କ'ଣ ଜାଣିବାକୁ ଇଚ୍ଛା କରୁଅଛ? ଆମମାନଙ୍କ ପିତା ଅବ୍ରାହମ ବେଦୀ ଉପରେ ଆପଣା ପୁତ୍ର ଇସହାକକୁ ଉତ୍ସର୍ଗ କରିବା ବେଳେ କ'ଣ କର୍ମ ଦ୍ୱାରା ଧାର୍ମିକ ଗଣିତ ହୋଇନଥିଲେ? ଯାହାକି ଯାକୁବ 2 ପର୍ବର 20-21 ପଦରେ ଲେଖା ଅଛି। ତେବେ ସେ ଯାହୁନା କାହିଁକି, ଯାକୁବ ଆହୁରି କହନ୍ତି, ତୁମ୍ଭେ ଦେଖୁଅଛ ଯେ ବିଶ୍ୱାସ ତାହାଙ୍କ କର୍ମର ସହକାରୀ ଥିଲା, ଆଉ କର୍ମ ଦ୍ୱାରା ବିଶ୍ୱାସ ସିଦ୍ଧ ହେଲା, ଯାହାକି ଯାକୁବ 2 ପର୍ବର 22 ପଦରେ ଲେଖା ଅଛି। ଜନ୍ କାଲଭିନ୍ ଏହିପରି କହନ୍ତି, ବିଶ୍ୱାସ ଏକା ଉଦ୍ଧାର କରେ, କିନ୍ତୁ ବିଶ୍ୱାସ ଯାହାକି ଉଦ୍ଧାର କରେ ତାହା ଏକା ନୁହେଁ। ଅନ୍ୟ ଅର୍ଥରେ କହିବାକୁ ଗଲେ, ଉଦ୍ଧାରର ବିଶ୍ୱାସ ଅତି ଶକ୍ତିଶାଳୀ ଓ ଗୁରୁତ୍ୱପୂର୍ଣ୍ଣ, ଯେଉଁ ବିଶ୍ୱାସ କି କାର୍ଯ୍ୟ କରିବାକୁ କଢ଼ାଇ ନିଏ। ମୁଁ ଆଶା କରେ ଯାକୁବ ଯେ ଏଠାରେ ବ୍ୟବସ୍ଥାର କ୍ରିୟାକର୍ମ ନେଇ କହୁନାହାନ୍ତି ତାହା ଆପଣ ବୁଝିପାରୁଥିବେ। ଏଠାରେ ଯାକୁବ ବିଶ୍ୱାସର କର୍ମ ବିଷୟ ନେଇ କହୁଅଛନ୍ତି। ବିଶ୍ୱାସ କର୍ମକୁ ଜାତ କରେ, ଅର୍ଥାତ୍ ପ୍ରକୃତ ବିଶ୍ୱାସ କାର୍ଯ୍ୟରେ ପ୍ରତିଫଳିତ ହୁଏ, କିନ୍ତୁ କର୍ମ ଯେ ଉଦ୍ଧାର କରେ ଏହି ଯେଉଁ ଭାବଧାରା ରହିଅଛି ତାହା ଘୋଡ଼ା ସମ୍ମୁଖରେ ଘୋଡ଼ା ଗାଡ଼ିକୁ ରଖିବା ପରି। କିନ୍ତୁ ପ୍ରକୃତରେ କେତେକ ଲୋକ ଘୋଡ଼ା ଗାଡ଼ିରେ ଘୋଡ଼ାକୁ ଯୋଚନ୍ତି। ବିଶ୍ୱାସ ଯେ କର୍ମ ଆଡ଼କୁ କଢ଼ାଇ ନିଏ ଏହା ଲକ୍ଷ୍ୟ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବିଷୟ, ଯେପରିକି ଏହା ଅବ୍ରାହମଙ୍କ ଜୀବନରେ ସାଧନ କଲା। ପ୍ରିୟ ବନ୍ଧୁ, ଈଶ୍ୱର ଆମମାନଙ୍କର ହୃଦୟକୁ ଦେଖନ୍ତି। ସେ ଜାଣନ୍ତି ଆମେ ଖ୍ରୀଷ୍ଟଙ୍କୁ ଉଦ୍ଧାରକର୍ତ୍ତା ରୂପେ ବିଶ୍ୱାସ କରିଛୁ କି ନାହିଁ। ସେ ଜାଣନ୍ତି ଆମେ ପ୍ରକୃତରେ ବିଶ୍ୱାସ କରୁଛୁ କି ନାହିଁ। ଆମେ ଲୋକମାନଙ୍କ ନିକଟରେ ନିଜକୁ ଅତି ଧାର୍ମିକ ଦେଖାଇପାରୁ, ଆମେ ମଣ୍ଡଳୀ ମଧ୍ୟରେ ଲୋକମାନଙ୍କୁ ବୋକା ବନେଇ ଦେଇପାରୁ, ଆମେମାନେ ପଡ଼ୋଶୀମାନଙ୍କୁ ମଧ୍ୟ ବୋକା ବନେଇପାରୁ, ଆମେ ଲୋକମାନଙ୍କୁ ଭଣ୍ଡେଇ ଦେଇପାରୁ, କିନ୍ତୁ ଆମେ ଈଶ୍ୱରଙ୍କୁ ଭଣ୍ଡେଇ ପାରିବା ନାହିଁ। ତେଣୁ ଆମେ ଯେପରି ଈଶ୍ୱରଙ୍କ ନିକଟରେ ବିଶ୍ୱସ୍ତ ଦେଖାଯାଇପାରିବା ଓ ଧାର୍ମିକ ବୋଲି ଗଣିତ ହୋଇପାରିବା, ଏଥିନିମନ୍ତେ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିବା ଉଚିତ ଓ ତାହାଙ୍କୁ ଉଦ୍ଧାରକର୍ତ୍ତା ରୂପେ ହୃଦୟରେ ଗ୍ରହଣ କରିବା ଉଚିତ। ଆଉ ଏକ ଜୀବନ୍ତ ତଥା ଶକ୍ତିଶାଳୀ ବିଶ୍ୱାସ କର୍ମକୁ ଜାତ କରାଏ, ଅର୍ଥାତ୍ ପ୍ରକୃତ ବିଶ୍ୱାସ କାର୍ଯ୍ୟରେ ହିଁ ପ୍ରତିଫଳିତ ହୁଏ। ଏହା ଉତ୍ତମ କର୍ମ କରିବା ନିମନ୍ତେ କଢ଼ାଇ ନିଏ। ଏହା ଆମମାନଙ୍କ ଜୀବନରେ ଉତ୍ତମ କର୍ମମାନ, ଉତ୍ତମ ବିଷୟମାନ ଜାତ କରାଏ। ଯାକୁବ ଦୁଇ ପର୍ବଟିକୁ ଯତ୍ନ ସହକାରେ ଅଧ୍ୟୟନ କଲେ ଆମେ ଲକ୍ଷ୍ୟ କରିବାକୁ ପାରୁ ଯେ କର୍ମ ବିନା ବିଶ୍ୱାସ ଯେ ମୃତ, ଏହାକୁ ଦେଖାଇବା ପାଇଁ ଯାକୁବ ଅବ୍ରାହମଙ୍କର ଇତିହାସକୁ ବ୍ୟବହାର କରିଅଛନ୍ତି। ଆଉ ଏହା ହେଉଛି ଅବ୍ରାହମଙ୍କ ଇତିହାସର ଅନ୍ତ, କାରଣ ଏହା ହେଉଛି ଶେଷ ଥର ଯାହାକି ଈଶ୍ୱର ତାହାଙ୍କ ନିକଟରେ ପ୍ରକାଶିତ ହେଲେ। ଏହା ଧର୍ମଶାସ୍ତ୍ରର ସେହି ଅଂଶ ନୁହେଁ ଯାହାକୁ କି ପ୍ରେରିତ ପାଉଲ ଗାଲାତୀୟ ପତ୍ରରେ ଆଣି ଉପସ୍ଥାପିତ କରନ୍ତି, ଯେଉଁଠାରେ ସେ କହନ୍ତି ଯେ ଅବ୍ରାହମ ବିଶ୍ୱାସ ଦ୍ୱାରା ଧାର୍ମିକ ଗଣିତ ହେଲେ। ପାଉଲ କହନ୍ତି ଯେ ବିଶ୍ୱାସ ଏକା ହିଁ ଯଥେଷ୍ଟ, ଆଉ ତାହାଙ୍କର ଏହି ମତକୁ ସେ ଅବ୍ରାହମଙ୍କର ଇତିହାସରୁ ଆଣି ପ୍ରମାଣିତ କରନ୍ତି, ଯାହାକି ଆଦିପୁସ୍ତକ 15 ପର୍ବରେ ଉଲ୍ଲେଖ ହୋଇଅଛି। ଯାକୁବ କହନ୍ତି ଯେ କର୍ମ ବିନା ବିଶ୍ୱାସ ମୃତ, ଆଉ ସେ ଏହାକୁ ଅବ୍ରାହମଙ୍କ ଇତିହାସରୁ ଆଣି ପ୍ରମାଣିତ କରନ୍ତି, ଯାହାକି ଆଦିପୁସ୍ତକ 22 ପର୍ବରେ ଉଲ୍ଲେଖ ହୋଇଅଛି। ତେବେ ଈଶ୍ୱର ଆଦିପୁସ୍ତକ 15 ପର୍ବର ଘଟଣା ଅନୁଯାୟୀ ଜାଣିଥିଲେ ଯେ ଅବ୍ରାହମଙ୍କର ଏକ ବାସ୍ତବ ବିଶ୍ୱାସ ଥିଲା। ତେବେ ଯାକୁବ ଯେଉଁ କର୍ମ ବିଷୟ ନେଇ ପ୍ରକାଶ କରନ୍ତି ତାହା ଆଦୌ ବ୍ୟବସ୍ଥାଗତ କର୍ମକୁ ପ୍ରକାଶ କରେ ନାହିଁ। ଅବ୍ରାହମଙ୍କ ସମୟରେ ବ୍ୟବସ୍ଥା ପ୍ରଦତ୍ତ ହୋଇନଥିଲା। ଆମେ ଜାଣିବା ଉଚିତ ଯେ ଯାକୁବ 2 ପର୍ବର 23 ପଦ ଏହିପରି ପ୍ରକାଶ କରେ, ସେଥିରେ ଶାସ୍ତ୍ରର ଏହି ବାକ୍ୟ ସଫଳ ହେଲା, ଅବ୍ରାହମ ଈଶ୍ୱରଙ୍କଠାରେ ବିଶ୍ୱାସ କଲେ ଆଉ ତାଙ୍କ ପକ୍ଷରେ ତାହା ଧାର୍ମିକତା ବୋଲି ଗଣିତ ହେଲା, ପୁଣି ସେ ଈଶ୍ୱରଙ୍କ ମିତ୍ର ବୋଲି ଖ୍ୟାତ ହେଲେ, ଯାହାକି ଯାକୁବ 2 ପର୍ବର 23 ପଦରେ ଲେଖା ଅଛି। ଏହି ପଦର ଆରମ୍ଭରେ ଯାକୁବ ସେହି ଅଂଶ ମଧ୍ୟକୁ ଫେରିଯାଆନ୍ତି ଯେଉଁଠାରେ ପ୍ରେରିତ ପାଉଲ ପ୍ରଥମେ ସେହି ବିଷୟକୁ ଆଣି ଉପସ୍ଥାପିତ କରନ୍ତି ଯାହାକି ଅବ୍ରାହମଙ୍କ ବିଶ୍ୱାସ ଜୀବନର ଆରମ୍ଭ ଥିଲା। ତାପରେ ପାଉଲ କହନ୍ତି ଯେ ସୁଷମାଚାର ଅବ୍ରାହମଙ୍କ ନିକଟରେ ତାହାଙ୍କ ଜୀବନର ଅନ୍ତିମ ସମୟରେ ପ୍ରଚାରିତ ହୋଇଥିଲା, ଯେତେବେଳେ ଈଶ୍ୱର ଏହି ପ୍ରତିଜ୍ଞା ତାହାଙ୍କ ପ୍ରତି କଲେ। ତେଣୁ ଆପଣ ଯେତେବେଳେ ଯାକୁବ ଓ ପାଉଲଙ୍କ ପରି ଲେଖକମାନଙ୍କର ଲେଖନୀକୁ ଅଧ୍ୟୟନ କରି ତାହାକୁ ପରୀକ୍ଷା ନିରୀକ୍ଷା କରନ୍ତି, ତାହା ଆପଣଙ୍କ ମନରେ ଦ୍ୱନ୍ଦ୍ୱ ସୃଷ୍ଟି କରିବା ଉଚିତ ନୁହେଁ। କାରଣ ସେମାନେ ସେହି ଗୋଟିଏ ବିଷୟ କହନ୍ତି, ଜଣେ ଆରମ୍ଭରେ ବିଶ୍ୱାସ ପ୍ରତି ଦୃଷ୍ଟି ଦେବା ସ୍ଥଳେ ଅନ୍ୟ ଜଣେ ଶେଷରେ ବିଶ୍ୱାସ ପ୍ରତି ଦୃଷ୍ଟି ଦିଏ। ଜଣେ ବିଶ୍ୱାସର ମୂଳ ପ୍ରତି ଦୃଷ୍ଟି ଦେବାବେଳେ ଅନ୍ୟ ଜଣେ ବିଶ୍ୱାସର ଫଳ ପ୍ରତି ଦୃଷ୍ଟି ଦିଏ। ବିଶ୍ୱାସର ମୂଳ ହେଉଛି ବିଶ୍ୱାସ ହିଁ ଆପଣଙ୍କୁ ଉଦ୍ଧାର କରେ, କିନ୍ତୁ ସେହି ଉଦ୍ଧାରର ବିଶ୍ୱାସ କର୍ମକୁ ଜାତ କରେ ବା କାର୍ଯ୍ୟରେ ପ୍ରତିଫଳିତ ହୁଏ। ପ୍ରକୃତରେ ଈଶ୍ୱର ସେହି ସମୟରେ ଅବ୍ରାହମଙ୍କ ନିକଟରେ ସୁସମାଚାର ପ୍ରଚାର କରିଥିଲେ, କାରଣ ଇସାକଙ୍କର ବଳିଦାନର ଛବି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ବଳିଦାନର ଏକ ସବୁଠାରୁ ସୁନ୍ଦର ନିଦର୍ଶନ ସ୍ୱରୂପ ଥିଲା। ଯଦିଓ ଈଶ୍ୱର ଅବ୍ରାହମଙ୍କର ପୁତ୍ରଙ୍କୁ ଛାଡ଼ିଦେଲେ, ମାତ୍ର ସେ ନିଜର ପୁତ୍ରଙ୍କୁ ଛାଡ଼ିଲେ ନାହିଁ, ମାତ୍ର ଆମ୍ଭ ସମସ୍ତଙ୍କର ନିମନ୍ତେ ତାହାଙ୍କୁ ଉତ୍ସର୍ଗ କଲେ। ସେହି ପ୍ରଭୁ ଯୀଶୁଖ୍ରୀଷ୍ଟ ଆଜି ସମଗ୍ର ମାନବଜାତିର ପରିତାଳ ନିମନ୍ତେ କୃଷାର୍ପିତ ହେଲେ, ଯେପରି ଆମ୍ଭେମାନେ ତାହାଙ୍କଠାରେ ବିଶ୍ୱାସ କରିବା ଦ୍ୱାରା ଅବ୍ରାହମଙ୍କ ସନ୍ତାନ ରୂପେ ଗଣିତ ହେଉ ଓ ଈଶ୍ୱରଙ୍କ ନିକଟରେ ଧାର୍ମିକ ବୋଲି ବିବେଚିତ ହେଉ। ପ୍ରିୟ ବନ୍ଧୁ, ବାସ୍ତବରେ ଏହାଠାରୁ ଭଳି ସୁନ୍ଦର ବିଷୟ ଆଉ କ'ଣ ଥାଇପାରେ? ଆମ୍ଭେମାନେ ନିଜର ଧର୍ମକର୍ମ ନେଇ ନୁହେଁ, ମାତ୍ର ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିବା ଦ୍ୱାରା ଧାର୍ମିକ ଗଣିତ ହୋଇପାରିବା। କାରଣ ଯାହା ଆମ୍ଭେମାନେ ସାଧନ କରିବା ନିମନ୍ତେ ଅକ୍ଷମ ହେଲୁ, ତାହା ଖ୍ରୀଷ୍ଟ ଆମମାନଙ୍କ ନିମନ୍ତେ ସାଧନ କରି ଆମମାନଙ୍କୁ ସେହି ପାପର ଦଣ୍ଡରୁ ମୁକ୍ତ କଲେ ଓ ପାପରୁ ଉଦ୍ଧାର କରି ସେହି ଧାର୍ମିକତା ତଥା ଅନନ୍ତ ଜୀବନର ଅଧିକାରୀ କରାଇଲେ। ପ୍ରିୟ ବନ୍ଧୁ, 2000 ବର୍ଷ ପୂର୍ବରୁ ପ୍ରଭୁ ଶ୍ରୀଖ୍ରୀଷ୍ଟ ଆପଣଙ୍କ ପାପ ନିମନ୍ତେ ଓ ମୋ ପାପ ନିମନ୍ତେ ସେହି କୃଷ ଉପରକୁ ଗଲେ ଓ ଆପଣଙ୍କୁ ଉତ୍ସର୍ଗ କଲେ। ଈଶ୍ୱର ଆପଣଙ୍କୁ ଉଦ୍ଧାର କରିବା ନିମନ୍ତେ ସୁନ୍ଦର ପ୍ରାର୍ଥନା କରିବାକୁ ଅଥବା ସୁନ୍ଦର ସଣ୍ଡେ ସ୍କୁଲ ଛାତ୍ର ହେବାକୁ କହନ୍ତି ନାହିଁ, ମାତ୍ର ସେ ଆପଣଙ୍କୁ ତାହାଙ୍କ ପୁତ୍ରଙ୍କଠାରେ ବିଶ୍ୱାସ କରିବାକୁ କହନ୍ତି, ଯିଏକି ଆପଣଙ୍କ ନିମନ୍ତେ ମୃତ୍ୟୁଭୋଗ କରିଅଛନ୍ତି। ସେ ନିୟମ କରନ୍ତି, ସେ ହେଉଛନ୍ତି ଜଣେ ଯିଏକି ପ୍ରତିଜ୍ଞା କରନ୍ତି ଓ ସେ ଆପଣଙ୍କୁ ଉଦ୍ଧାର କରିବେ। ତାହିଁ ହେଉଛି ନୂତନ ଚୁକ୍ତି ବା ନୂତନ ନିୟମ। ଅବ୍ରାହମଙ୍କ ସହିତ ଈଶ୍ୱର ଏକ ପୁରାତନ ନିୟମ ସ୍ଥାପନ କଲେ। ଅବ୍ରାହମ ଈଶ୍ୱରଙ୍କୁ ବିଶ୍ୱାସ କଲେ ଓ ସେ ଈଶ୍ୱରଙ୍କୁ କହିଲେ, ଏମନ୍ତ ହେଉ। ଅବ୍ରାହମ ବିଶ୍ୱାସ କଲେ ଆଉ ଏହା ତାହାଙ୍କ ପକ୍ଷେ ଧାର୍ମିକତା ବୋଲି ଗଣିତ ହେଲା। ଈଶ୍ୱର ତଥାପି ତାହାଙ୍କୁ ବିଶ୍ୱାସ କରିବା ନିମନ୍ତେ ଆମମାନଙ୍କୁ କହନ୍ତି, ଖ୍ରୀଷ୍ଟଙ୍କଠାରେ ଆପଣଙ୍କର ବିଶ୍ୱାସ ସ୍ଥାପନ କରନ୍ତୁ ଆଉ ଆପଣ ଉଦ୍ଧାର ପ୍ରାପ୍ତ ହେବେ। ବାସ୍ତବରେ ଈଶ୍ୱର ହିଁ ଆମମାନଙ୍କୁ ଉଦ୍ଧାର କରନ୍ତି, ଆଉ ତାହା କେବଳ ଅନୁଗ୍ରହରେ। ଆଉ ସେହି ଅନୁଗ୍ରହ ପ୍ରଭୁ ଶ୍ରୀଖ୍ରୀଷ୍ଟଙ୍କ ମଧ୍ୟ ଦେଇ ସେ ଜଗତ ପ୍ରତି ପ୍ରକାଶ କରିଅଛନ୍ତି। ପ୍ରିୟ ବନ୍ଧୁ, ଆଜି ଆପଣ କାହାକୁ ବିଶ୍ୱାସ କରନ୍ତି? ଏହି ଜଗତ ପ୍ରଭୁ ଶ୍ରୀଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରେ ନା। ଆମେ ଜାଣୁ ଏପରିକି ପ୍ରଭୁ ଯୀଶୁ ଯେତେବେଳେ ଜଗତକୁ ଆଗମନ କଲେ, ସେତେବେଳେ ତାଙ୍କର ନିଜ ଲୋକମାନେ ମଧ୍ୟ ତାହାଙ୍କୁ ଗ୍ରହଣ କଲେ ନାହିଁ, ମାତ୍ର ଯେଉଁମାନେ ତାହାଙ୍କୁ ଗ୍ରହଣ କଲେ ସେମାନେ ଉଦ୍ଧାରପ୍ରାପ୍ତ ହେଲେ ଏବଂ ସେମାନେ ଈଶ୍ୱରଙ୍କର ସନ୍ତାନତ୍ୱର ଅଧିକାରୀ ହେଲେ। ପ୍ରିୟ ବନ୍ଧୁ, ଆମେ ଜାଣି ରଖିବା ଉଚିତ ଯେ ଆମମାନେ ପାପୀ ଦୁର୍ବଳ ମନୁଷ୍ୟ, ଆମମାନଙ୍କର ନିଜ ଶକ୍ତିରେ ଆମମାନେ କେବେ ହେଲେ ଏହି ଜଗତ ମଧ୍ୟରେ ଏକ ବିଜୟୀ ଜୀବନ ଯାପନ କରିପାରିବା ନାହିଁ କି ଈଶ୍ୱରଙ୍କର ଗ୍ରାହ୍ୟ ଧାର୍ମିକତା ସାଧନ କରିପାରିବା ନାହିଁ। ଆମମାନଙ୍କର ସେ ଶକ୍ତି ନାହିଁ ଏବଂ ଆମମାନେ ସ୍ୱଭାବତ ପାପୀ, ପାପ କରିବା ଆମମାନଙ୍କର ସ୍ୱଭାବ। ଆମମାନେ ଯେ ପାପ କରିବା ଦ୍ୱାରା ପାପୀ ବୋଲି ଗଣିତ ହୁଏ ତାହା ନୁହେଁ, ମାତ୍ର ଆମମାନେ ପାପୀ ଯେହେତୁ ଆମମାନେ ପାପ କରୁ, ଆମମାନଙ୍କର ପାପର ସ୍ୱଭାବ ଆମମାନଙ୍କ ମଧ୍ୟରେ ରହିଅଛି। ଆଉ ଏହି ସ୍ୱଭାବକୁ କିଏ ବଦଳେଇ ପାରିବ? ଏହି ସ୍ୱଭାବକୁ କେବଳ ପ୍ରଭୁ ଯୀଶୁ ହିଁ ବଦଳେଇ ପାରିବେ। ଯେତେବେଳେ ଆମେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଆମମାନଙ୍କ ହୃଦୟ ମଧ୍ୟରେ ଗ୍ରହଣ କରିବା, ସେତେବେଳେ ସେ ଆମମାନଙ୍କୁ ଏକ ନୂତନ ସ୍ୱଭାବ ପ୍ରଦାନ କରିବେ। ସେ ଆମମାନଙ୍କ ଜୀବନକୁ ବଦଳାଇ ଦେବେ, ସେ ଆମମାନଙ୍କୁ ଏକ ନୂଆ ମନ ଦେବେ, ଆଉ ସେ ଆମମାନଙ୍କୁ ପାପରୁ ଉଦ୍ଧାର କରି ଧାର୍ମିକତାର ପଥରେ କଢ଼ାଇ ନେବେ। କାରଣ ସେ ଧାର୍ମିକତାର ପଥରେ ଅଗ୍ରସର ହେବାକୁ ହେଲେ ଆମମାନଙ୍କୁ ଅନେକ ସ୍ୱାର୍ଥ ତ୍ୟାଗ କରିବାକୁ ହେବ, ଅନେକ କଷ୍ଟ ସହ୍ୟ କରିବାକୁ ହେବ, ଆଉ ତାହା ଆମମାନେ ଆମମାନଙ୍କର ନିଜ ଶକ୍ତିରେ ପାରିବା ନାହିଁ। ସେହି ପ୍ରଭୁ ଯୀଶୁ ହିଁ ଆମମାନଙ୍କୁ ଶକ୍ତି ଦେବେ, ଆମମାନଙ୍କର ଦୁର୍ବଳ ଅବସ୍ଥାରେ ସେ ଆମମାନଙ୍କୁ ସବଳ କରାଇବେ, ଆମମାନେ ଭାଙ୍ଗି ପଡ଼ିବା ସମୟରେ ସେ ଆମମାନଙ୍କୁ ଉଠାଇବେ, ଆଉ ସେ ହିଁ ଆମମାନଙ୍କୁ ସେହି ଧାର୍ମିକତାର ପଥରେ କଢ଼ାଇ ନେବେ। ତେଣୁ ଆସୁ ସେହି ପ୍ରଭୁ ଶ୍ରୀଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରି ପାପରୁ ଉଦ୍ଧାରପ୍ରାପ୍ତ ହେବା ସଙ୍ଗେ ସଙ୍ଗେ ତାହାଙ୍କର ଆଜ୍ଞା ଅନୁଯାୟୀ ଜୀବନଯାପନ କରି ତାହାଙ୍କ ନିମନ୍ତେ ଉତ୍ତମ ଫଳ ଧାରଣ କରୁ, ସେହି ଆତ୍ମାଙ୍କ ଫଳ ଧାରଣ କରୁ, ତାହେଲେ ଆମମାନଙ୍କ ଜୀବନ ମଧ୍ୟ ଦେଇ ପ୍ରଭୁଙ୍କର ଅଭିମତ ସାଧିତ ହୋଇପାରିବ। ପ୍ରିୟ ବନ୍ଧୁ, ପ୍ରଭୁ ଆଜି ଆମମାନଙ୍କୁ ଏହି ସୁଯୋଗ ଦେଇଅଛନ୍ତି ଯେପରି ଆମମାନେ ତାହାଙ୍କର ବାକ୍ୟ ମଧ୍ୟ ଦେଇ ସତ୍ୟର ପରିଚୟ ପାଉ। ଆଉ ସେହି ସତ୍ୟ ହେଉଛନ୍ତି ପ୍ରଭୁ ଯୀଶୁଖ୍ରୀଷ୍ଟ। ସେଥିପାଇଁ ସେ ନିଜେ କହନ୍ତି, ମୁଁ ପଥ ସତ୍ୟ ଓ ଜୀବନ, ମୋ ଦେଇ ନ ଗଲେ କେହି ପିତାଙ୍କ ନିକଟକୁ ଯାଇପାରେ ନାହିଁ। ପ୍ରିୟ ବନ୍ଧୁ, ସେହି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ବିନା ଆମମାନେ କେବେ ହେଲେ ପିତା ଈଶ୍ୱରଙ୍କର ସାନ୍ନିଧ୍ୟ ଲାଭ କରିପାରିବା ନାହିଁ। ସେହି ପ୍ରଭୁ ଯୀଶୁଖ୍ରୀଷ୍ଟ ହିଁ ଆମମାନଙ୍କୁ ପବିତ୍ର କରିବେ, ସେ ଆମମାନଙ୍କୁ ଈଶ୍ୱରଙ୍କ ନିକଟରେ ଗ୍ରାହ୍ୟ କରିବେ। ଆଉ ଯଦି ଆମମାନେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ବିନା ଈଶ୍ୱରଙ୍କର ନିକଟବର୍ତ୍ତୀ ହେବା ପାଇଁ ଚାହୁଁ, ତାହେଲେ ଆମମାନେ କେବେ ହେଲେ ପାରିବା ନାହିଁ। ଏହା ଆମମାନେ ପ୍ରତ୍ୟେକ ଜାଣି ରଖିବା ଉଚିତ। ତେଣୁ ଆସୁ ଆମମାନେ ସେହି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରୁ, କାରଣ ସେ ଆମମାନଙ୍କର ପାପ ସମସ୍ତ ବହନ କରି ସେହି କୃଷରେ ତାହା ସାଧନ କରିଅଛନ୍ତି, ସେହି କୃଷରେ ତାହା ବଳିକୃତ କରିଅଛନ୍ତି। ତେଣୁ ଆସୁ ସେହି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରି ଆମମାନେ ପାପରୁ ଉଦ୍ଧାରପ୍ରାପ୍ତ ହେବା ସଙ୍ଗେ ସଙ୍ଗେ ସେହି ଧାର୍ମିକତାର ପଥରେ ଅଗ୍ରସର ହେଉ। ପ୍ରଭୁ ପ୍ରତ୍ୟେକଙ୍କୁ ଏହି ସଂକ୍ଷିପ୍ତ ଆଲୋଚନା ମଧ୍ୟ ଦେଇ ଆଶୀର୍ବାଦ କରନ୍ତୁ।
ସୁଯୋଗ ସୁଜ୍ଞାନୀ ହୋଇ ଖୋଲା ଦ୍ୱାର ରୁଦ୍ଧ ହେବା ଆଗରୁ ଆଗେ ଯିବ ଭଗ୍ନ ହୃଦୟ ନେଇ ଦିନ ଏବେ ଯାଏ ମନ୍ଦ ହୋଇ କର ଉପଯୋଗ ସମୟ ଭାଇ
প্রিয় শ্রোতা, এই কার্যক্রম শুনিবার আপনার অশেষ ধন্যবাদ। এই কার্যক্রম আপনার কিপর লাগিলা ও কেউ বিষয়টি আপনার হৃদয়ক অধিক স্পর্শ করেছে তাহা লিখি জনাইলে আমি বিশেষ উপকৃত হব। যদি কিছু প্রশ্ন বা সন্দেহ থাকে তাহা পত্র মাধ্যমে অথবা টেলিফোন যোগে আমাকে জনাতু। আমার ঠিকনা পথ প্রদর্শিকা ট্রান্স ওয়ার্ল্ড রেডিও ইন্ডিয়া, পোস্ট বক্স নম্বর 33, ভুবনেশ্বর 751001।
মোবাইল নম্বর 9777221415।
ঠিকানাটি আউথরে শুনন্তু, পথ প্রদর্শিকা ট্রান্সওয়ার্ল্ড রেডিও ইন্ডিয়া, পোস্ট বক্স নম্বর 33, ভুবনেশ্বর 751001।
মোবাইল নম্বর 9777221415।
আমার ইমেল আড্রেসটি লিখে রাখন্তু, odiattv@radio882.com। তেবে আজি পাই এইখানে রাখুছু, নমস্কার।
ଯିଶୁଙ୍କ ନାମ ଯାଉ ସଞ୍ଚାରୀ।